ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଆଜି ଦିନ 12:09ରୁ ଅପରାହ୍ନ 1:45 ମଧ୍ୟରେ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଗଣତି ପ୍ରକ୍ରିୟା କରାଯିବ। ପ୍ରଥମେ ଚଳନ୍ତି ଭଣ୍ଡାର ଘରେ ଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି କରାଯିବା ପରେ ବାହାର ଭଣ୍ଡାର ଓ ଭିତର ଭଣ୍ଡାରର ଅଳଙ୍କାର ଗଣତି ମଣତି କରାଯିବ। ସ୍ୱର୍ଣ୍ଣ ଅଳଙ୍କାରକୁ ହଳଦିଆ, ରୌପ୍ୟ ଅଳଙ୍କାରକୁ ଧଳା ଏବଂ ଅନ୍ୟ ଅଳଙ୍କାରଗୁଡ଼ିକୁ ନାଲି ରଙ୍ଗର କନାରେ ସିନ୍ଧୁକରେ ରଖାଯିବ। ଶନିବାର, ରବିବାର ଓ ବିଶେଷ ନୀତିକାନ୍ତି ଦିନରେ ଗଣତି ମଣତି ହେବ ନାହିଁ। ଶ୍ରୀମନ୍ଦିର ବଣିଆ, ସରକାରୀ ବଣିଆ, ଅଳଙ୍କାର ଚିହ୍ନଟକାରୀ ଏବଂ ଆର୍ବିଆଇ ଅଧିକାରୀଙ୍କ ଉପସ୍ଥିତିରେ 1978 ହୋଇଥିବା ଗଣତି ମଣତି ରିପୋର୍ଟ ସହ ବର୍ତ୍ତମାନର ଗଣତି ମଣତି ମେଳକ କରାଯାଇ ଅଳଙ୍କାରଗୁଡ଼ିକୁ ଟ୍ୟାଗିଂ କରାଯିବ। ସୁରକ୍ଷିତ ଗଣତି ମଣତି ଲାଗି ଶ୍ରୀମନ୍ଦିର ଭିତରେ ଓ ବାହାରେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସମେତ 10 ସେକ୍ସନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ। ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଆସନ୍ତା 27 ତାରିଖରେ ପାଳନ ହେବାକୁ ଯାଉଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁଲିସ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ସୁରୁଖୁରୁରେ ଶ୍ରୀରାମ ନବମୀ ପାଳନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ବିବାଦ ଓ ରାଜ୍ୟ ଅର୍ଥନୀତି ଉପରେ ଏହାର ପ୍ରଭାବ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସାମଗ୍ରିକ ଅର୍ଥନୈତିକ ପ୍ରଭାବ ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ବେଳେ ସାମୁଦ୍ରିକ ଉତ୍ପାଦ ରପ୍ତାନୀ, କୃଷି ଉତ୍ପାଦ, ଖଣିଜ ଓ ରାସାୟନିକ ଶିଳ୍ପ ଉପରେ ପ୍ରଭାବ ପଡ଼ିବାକୁ ଥିବାରୁ ବିକଳ୍ପ ବଜାର ଓ ଯୋଗାଣ ବ୍ୟବସ୍ଥା ସନ୍ଧାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 2,67,131 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ 208 କୋଟିରୁ ଅଧିକ ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି। 3,510 ସ୍ୱୟଂ ସହାୟକ ଗୋଷ୍ଠୀକୁ 6,43,00,000 ଟଙ୍କା ପ୍ରଦାନ କରାଯାଇଥିବା ବେଳେ 180 ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘକୁ 57,05,00,000 ଟଙ୍କା ପ୍ରଦାନ କରାଯାଇଛି। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଭୁବନେଶ୍ୱର ଖାରବେଳ ଭବନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଗ୍ରୀଷ୍ମ ପ୍ରବାହର ବିପଦକୁ ହ୍ରାସ କରିବା ପାଇଁ ନାଗରିକ ସେବା ଉପରେ ଗୁରୁତ୍ୱ ପ୍ରଦାନ କରି ମନ୍ତ୍ରୀ ଡକ୍ଟର ମହାପାତ୍ର ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ପୌର ସଂସ୍ଥାଗୁଡ଼ିକୁ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିରବଚ୍ଛିନ୍ନ ଜଳ ଯୋଗାଣ ଓ ଜଳଛତ୍ର କେନ୍ଦ୍ର ସ୍ଥାପନ ସହ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ମାସ 6 ତାରିଖଠାରୁ ଜିଲ୍ଲା ଏବଂ ଅଧସ୍ତନ ଅଦାଲତଗୁଡ଼ିକ ସକାଳୁଆ କାର୍ଯ୍ୟ କରିବ। ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ସକାଳ 7ଟାରୁ ଅପରାହ୍ନ 1 ପର୍ଯ୍ୟନ୍ତ ସମ୍ପୃକ୍ତ ଅଦାଲତଗୁଡ଼ିକ କାର୍ଯ୍ୟ କରିବ। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ସୁଭଦ୍ରା ଶକ୍ତିମେଳା, କୃଷି ଯନ୍ତ୍ରପାତି ମେଳା ଓ ମତ୍ସ୍ୟ ସମ୍ପଦ ମେଳା ଆରମ୍ଭ ହୋଇଛି। ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା 150 ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ ଦ୍ରବ୍ୟ ବିକ୍ରୟ କରାଯାଉଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁରଠାରେ କପିଳମୁନି ମହୋତ୍ସବ ଉଦ୍ଯାପିତ ହୋଇଛି। ବିଧାୟକ ଅଶୋକ ଦାସ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ଉନ୍ନୟନ ବିଭାଗ ବୈଠକରୁ ବିଭିନ୍ନ ଯୋଜନାରେ 63 ହେକ୍ଟର ଚାରାରୋପଣ କରାଯାଇଥିବା ଜଣାପଡ଼ିଛି। ଚଳିତ ମାସ ଶେଷ ସୁଦ୍ଧା 130 ପୋଖରୀ ଖନନ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ବୈଠକରୁ ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ବ୍ଲକସ୍ତରୀୟ ଗଣନାକାରୀ ଓ ସୁପରଭାଇଜରମାନଙ୍କ 3-ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। 2027 ଜନଗଣନା ପୂର୍ବରୁ ଗୃହ ତାଲିକା ଏବଂ ଗୃହ ଗଣନା କାର୍ଯ୍ୟ ସମ୍ପର୍କରେ ଶିବିରରେ ସୂଚନା ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚମ୍ପିୟନସିପ୍ 2026 ଆରମ୍ଭ ହୋଇଛି। ଗତକାଲି ଏହି ପ୍ରତିଯୋଗିତା ଉଦ୍ଘାଟନ ହୋଇଛି। ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଉଦ୍ୟମରେ ଓଡ଼ିଶାରେ ପ୍ରଥମ ଥର ଆରମ୍ଭ ହୋଇଥିବା ଏହି ଚମ୍ପିୟନସିପ୍କୁ ଐତିହାସିକ ମୁହୂର୍ତ୍ତ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। 2028 ବିଶ୍ୱ ଚମ୍ପିୟନସିପ୍ ପାଇଁ ଏହି ପ୍ରତିଯୋଗିତା ମାର୍ଗ ପ୍ରଶସ୍ତ କରିବ ବୋଲି ସେ କହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।